আকাশবাণী সম্বাদ পড়ুছন্তি উদয়নাথ স্বাইঁ। ମୁଖ୍ୟ ସମ୍ବାଦ, ପରିବେଶ ଉପରେ ଖଣି ଖନନର ପ୍ରଭାବକୁ ଭୂ ବୈଜ୍ଞାନିକମାନଙ୍କ ଦ୍ୱାରା ସମାଧାନ କରାଯିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। 1,700 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର 3 ରେଳ ପ୍ରକଳ୍ପର କରିବେ ଶିଳାନ୍ୟାସ। ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ଖାଦ୍ୟ ଭାରତ ସମ୍ମିଳନୀ ଅବସରରେ 1,00,000 କୋଟିରୁ ଅଧିକ ମୂଲ୍ୟର ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ କଥିତ ଫୋନ୍ ବାର୍ତ୍ତାଳାପ ସଂକ୍ରାନ୍ତ ନାଟୋ ମହାସଚିବ ମାର୍କ ରୁଟେଙ୍କ ବିବୃତ୍ତିକୁ ଖଣ୍ଡନ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ 2024 ବର୍ଷ ନିମନ୍ତେ ସମ୍ମାନଜନକ ଭୂବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବପୁରାତନ ଏବଂ ପ୍ରତିଷ୍ଠିତ ସମ୍ମାନ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ବିଜେତାମାନଙ୍କୁ ରାଷ୍ଟ୍ରପତି ଅଭିନନ୍ଦନ ଜଣାଇ କହିଛନ୍ତି, ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କ ପ୍ରତିବଦ୍ଧତା, ନବସୃଜନ ଏବଂ ଉତ୍କର୍ଷତାକୁ ସମ୍ମାନ ଜଣାଇବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଖଣିଜ ପଦାର୍ଥ ମାନବ ସଭ୍ୟତାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଷ୍ଟ୍ରପତି କହିଛନ୍ତି, କୋଇଲା ଏବଂ ଲୁହା ବିନା ଶିଳ୍ପାୟନର କଳ୍ପନା କରାଯାଇପାରିବ ନାହିଁ। ଭୂବୈଜ୍ଞାନିକମାନଙ୍କ ଭୂମିକା କେବଳ ଖଣି କାର୍ଯ୍ୟରେ ସୀମିତ ନୁହେଁ, ବରଂ ଭୂ ପରିବେଶିକ ସ୍ଥାୟିତ୍ୱ ଉପରେ ଖଣିର ପ୍ରଭାବକୁ ମଧ୍ୟ ସେମାନଙ୍କ ଦ୍ୱାରା ସମାଧାନ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି।
ଜିଓ ସାଇଣ୍ଟିଷ୍ଟ କି ଭୂମିକା କେବଳ ଖନନ ତକ ସୀମିତ ନେଇ ଅନାଯାଏ, ଖନନ କେ ଜିଓ ଇନଭରମେଣ୍ଟାଲ ସଷ୍ଟେନେବିଲିଟି ପର ପଡ଼ନେ ବାଲେ ପ୍ରଭାବ ପର ବି ଆପକୋ ଉଚିତ ଧ୍ୟାନ ଦେନା ହୋଗା। ଏସେ ଟେକ୍ନୋଲୋଜି ବିକଶିତ କରନେ ଓ ଉପଯୋଗ ମେ ଲାନେ କି ଆବଶ୍ୟକତା ହେ, ଜିସେ ଖନିଜ ଉତ୍ପାଦ ମେ ଭେଲ୍ୟୁ ଏଡିସନ ହୋ ଏବଂ ୱେଷ୍ଟେଜ କମ୍ ସେ କମ୍ ହୋ। ଏ ସଷ୍ଟେନେବୁଲ ମିନେରାଲ ଡେଭଲପମେଣ୍ଟ କେ ଲିଏ ବହୁତ ଜରୁରୀ ହେ।
ଖଣି ଶିଳ୍ପରେ ଏଆଇ, ମେସିନ ଲର୍ଣ୍ଣିଂ ଏବଂ ଡ୍ରୋନ୍ ଆଧାରିତ ସର୍ଭେକୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ଖଣି ଟେଲିଂରୁ ମୂଲ୍ୟବାନ ଉପାଦାନଗୁଡ଼ିକର ପୁନରୁଦ୍ଧାର ପାଇଁ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟ ସେ ପ୍ରଶଂସା କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ଖଣି ଅର୍ଥନୈତିକ ବିକାଶ ପାଇଁ ସମ୍ବଳ ଯୋଗାଇଥାଏ ଏବଂ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ତେବେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ଖଣି ପ୍ରକ୍ରିୟା ସମୟରେ ସମସ୍ତ ନିୟମାବଳୀ କଡ଼ାକଡ଼ି ପାଳନ କରାଯିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାଠାରେ 1,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର 3 ପ୍ରମୁଖ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଏଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ବ୍ରହ୍ମପୁର ଏବଂ ସୁରଟର ଉଧନା ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ। ଏହାସହ କୋରାପୁଟ ବାଇଗୁଡ଼ା ରେଳଲାଇନ୍ ଓ ମାନାବାର କୋରାପୁଟ ଗୋରାପୁର ରେଳଲାଇନ୍ର ଦୋହରୀକରଣର ଲୋକାର୍ପଣ କରିବେ। ଏହି ଅବସରରେ ଶ୍ରୀ ମୋଦି ସେବା ପର୍ବର ଅଂଶବିଶେଷ ଭାବେ ଦେଶର 8 ଆଇଆଇଟିର ସମ୍ପ୍ରସାରଣ ନେଇ ଘୋଷଣା କରିବା ସହ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ତଥା ସମ୍ବଲପୁରସ୍ଥିତ ଭୀମସାର ମେଡିକାଲ କଲେଜ ଓ ହସ୍ପିଟାଲକୁ ସୁପର ସ୍ପେଶିଆଲିଟି ସ୍ତରକୁ ଉନ୍ନୀତ କରିବା ପାଇଁ ଘୋଷଣା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ସହାୟତା ବଣ୍ଟନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଏସ୍ଏନ୍ଏଲ୍ 4G ସେବାର ମଧ୍ୟ ଶୁଭାରମ୍ଭ କରିବେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି, ନୂଆଦିଲ୍ଲୀରେ ବିଶ୍ୱ ଖାଦ୍ୟ ଭାରତ ସମ୍ମିଳନୀ ସମୟରେ 1,00,000 କୋଟିରୁ ଅଧିକ ମୂଲ୍ୟର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେ କହିଛନ୍ତି, ଏହାଦ୍ୱାରା ସାରା ଦେଶରେ 9,00,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ପାଶ୍ୱାନ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅପାର ଅଭିବୃଦ୍ଧିର ସମ୍ଭାବନା ରହିଛି ଏବଂ ଏହି ସମ୍ମିଳନୀ ପ୍ରକ୍ରିୟାକରଣ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି। ବିଶ୍ୱ ଖାଦ୍ୟ ଭାରତ ସମ୍ମିଳନୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଶର ଶକ୍ତି, ଖାଦ୍ୟ ସ୍ଥାୟିତ୍ୱ ଏବଂ ପୁଷ୍ଟିକର ଓ ଜୈବିକ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତକାଲି ଉଦ୍ଘାଟିତ ହୋଇଥିବା ଏହି 4-ଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ସମୃଦ୍ଧି ପାଇଁ ପ୍ରକ୍ରିୟାକରଣ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ଭାରତର ମହାକାଶ କ୍ଷେତ୍ରକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ବ୍ରହ୍ମାଣ୍ଡ ସହିତ ଭାରତର ପ୍ରୟାସ ଏକ ଯୁଗାନ୍ତକାରୀ ସଫଳତାର କାହାଣୀରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜାତୀୟ ମହାକାଶ ଦିବସ ଅବସରରେ କହିଥିଲେ, ମହାକାଶ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ହାସଲ କରିବା ଏବେ ଆମ ବୈଜ୍ଞାନିକମାନଙ୍କର ସ୍ୱଭାବରେ ପରିଣତ ହୋଇଛି।
ସ୍ପେସ୍ ସେକ୍ଟର ମେ ଏକ କେ ବାତ୍ ଏକ ନୟେ ମାଇଲଷ୍ଟୋନ ଗଣନା ଇ ଭାରତ ଓ ଭାରତ କେ ବୈଜ୍ଞାନିକୋ କା ସ୍ୱଭାବ ବନ ଗୟା ହୈ। ଦୋ ସାଲ ପହେଲେ ହି ଭାରତ ପହେଲା ଏସା ଦେଶ ବନା ଥା ଜିସନେ ଚନ୍ଦ୍ରମା କେ ସାଉଥ ପୋଲ ପର ପହଞ୍ଚନେ କା ଇତିହାସ ରଚା।
ହମନେ ପ୍ରାଇଭେଟ ସେକ୍ଟର କୋ ସ୍ପେସ ଟେକ ମେ ପରମିଶନ ଦି। ଦେଶ ମେ 350 ସେ ଜ୍ୟାଦା ଷ୍ଟାର୍ଟଅପ ସ୍ପେସ ଟେକ କେ ଇନୋଭେସନ ଓ ଆକ୍ସେଲରେସନ କା ଇଞ୍ଜିନ ବନକର ଉଭର ରହେ ହୈ।
ସେମି କ୍ରାଇଜେନିକ ଇଞ୍ଜିନ ଏବଂ ବୈଦ୍ୟୁତିକ ପ୍ରପଲସନ ଭଳି ଅତ୍ୟାବଶ୍ୟକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଦ୍ରୁତ ଅଗ୍ରଗତି ହୋଇଛି। ଜାନୁଆରୀରେ ଭାରତ ମହାକାଶରେ ଡକିଂ ଏବଂ ଅନ୍ଡକିଂ କରିବାର କ୍ଷମତା ସହିତ ଚତୁର୍ଥ ଦେଶ ପାଲଟିଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ସଫଳ ଯାତ୍ରା ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ଗଗନଯାନର ସଫଳତା ପାଇଁ ପ୍ରଥମ ପଦକ୍ଷେପ। 2035 ସୁଦ୍ଧା ଏକ ଭାରତୀୟ ମହାକାଶ କେନ୍ଦ୍ର ସ୍ଥାପନାର ମଧ୍ୟ ଯୋଜନା କରାଯାଇଛି। ଏହି ସଫଳତା ମୋଦି ସରକାରଙ୍କ ନୀତିଗତ ହସ୍ତକ୍ଷେପର ଫଳାଫଳ। ମହାକାଶ ପ୍ରଯୁକ୍ତି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏଥିରେ ଘରୋଇ କ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଛି। ଉପଗ୍ରହ ଆଧାରିତ କୃଷି ସହାୟତା, ମତ୍ସ୍ୟଜୀବୀ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ଭିତ୍ତିଭୂମି ଯୋଜନାରେ ଭୂସ୍ଥାନିକ ତଥ୍ୟ ମାଧ୍ୟମରେ ମହାକାଶ ପ୍ରଯୁକ୍ତି ଜୀବନର ସହଜତାକୁ ଉନ୍ନତ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏହାର ମହାକାଶ ମହତ୍ୱାକାଂକ୍ଷାକୁ ପୁନଃ ପରିଭାଷିତ କରିଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଏକବିଂଶତମ କିସ୍ତି ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ପ୍ରାୟ 2,70,000 ମହିଳା ଚାଷୀଙ୍କ ସମେତ 27,00,000 ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 540 କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ଏହି କିସ୍ତି ବନ୍ୟା ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡର ଚାଷୀଙ୍କ ପାଇଁ ଦିଆଯାଇଛି। ଏହି କିସ୍ତି ଚାଷୀମାନଙ୍କୁ ସାମ୍ପ୍ରତିକ ବିପର୍ଯ୍ୟୟରୁ ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିବା ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ମଧ୍ୟରେ କଥିତ ଫୋନ୍ ବାର୍ତ୍ତାଳାପ ସମ୍ପର୍କରେ ନାଟୋ ମହାସଚିବ ମାର୍କ ରୁଟେଙ୍କ ବିବୃତ୍ତିକୁ ଭାରତ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ଭୁଲ୍ ଏବଂ ଭିତ୍ତିହୀନ ବୋଲି କହିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏପରି କୌଣସି କଥାବାର୍ତ୍ତା ହୋଇନାହିଁ। ଭାରତ ଆଶା କରେ ନାଟୋ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଏହାର ସାର୍ବଜନୀନ ବିବୃତ୍ତିରେ ଅଧିକ ଦାୟିତ୍ୱବାନ ଏବଂ ସଠିକତା ପ୍ରଦର୍ଶନ କରିବ। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବା ପ୍ରସଙ୍ଗରେ ଜୟସ୍ୱାଲ କହିଛନ୍ତି, ଚଳିତ ବର୍ଷ January 20-25 ମଧ୍ୟରେ ମୋଟ 2,417 ଜଣ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗରେ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି। କୋଲକାତାର ସନ୍ତୋଷ ମିତ୍ର ସ୍କୋୟାରରେ ଏକ ଦୁର୍ଗାପୂଜା ମଣ୍ଡପରେ ଅଭିଭାଷଣ ରଖି ସେ ପଶ୍ଚିମବଙ୍ଗର ଲୋକମାନଙ୍କୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ରାଜ୍ୟ ଗଠନ କରିବାକୁ ଅନୁରୋଧ କରିଥିଲେ। ଆଜି ନୂଆଦିଲ୍ଲୀର ଡକ୍ଟର କରଣୀ ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ କନିଷ୍ଠ ବିଶ୍ୱକପ୍ ସୁଟିଂ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତର 16-ବର୍ଷୀୟ ଜୋନାଥନ୍ ଗାଭିନ୍ ଆଣ୍ଟୋନି ପୁରୁଷ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଇଟାଲୀର ଲୁକା ଆର୍ଘି ରୌପ୍ୟ ପଦକ ବିଜୟୀ ହୋଇଥିବା ବେଳେ ସ୍ପେନ୍ର ଲୁକାସ୍ ସାଞ୍ଚେଜ୍ ଟୋମ୍ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ମହିଳା 10 ମିଟର ଏୟାର ପିସ୍ତଲରେ ବ୍ୟକ୍ତିଗତ ନିରପେକ୍ଷ ଆଥଲେଟ୍ ଏଭଲିନା ସିଏନା ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବାବେଳେ ଭାରତର ରଶ୍ମିକା ସୈଗଲ ରୌପ୍ୟ ଏବଂ ଇରାନ୍ର ଫାତେମା ସେକାରୀ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। କ୍ରିକେଟ୍ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର ଫୋର୍ ପର୍ଯ୍ୟାୟରେ ଆଜି ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନ 11 ରନ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ରବିବାର ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ ଉପରେ ଖଣି ଖନନର ପ୍ରଭାବକୁ ଭୂବୈଜ୍ଞାନିକମାନଙ୍କ ଦ୍ୱାରା ସମାଧାନ କରାଯିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। 1,700 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର 3 ରେଳ ପ୍ରକଳ୍ପର କରିବେ ଶିଳାନ୍ୟାସ ଏବଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସୁପର 4 ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।